ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟର ସବୁ ଲୋକସଭା ଆଉ ବିଧାନସଭା ଆସନ୍ତି ଭାରତୀୟ ଜନତା ପାର୍ଟି ଏକଲା ନିର୍ବାଚନ ଲଢ଼ବା ବୋଲି ଫଟିକ୍ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବରିଷ୍ଠ ରାଜନେତା ଆର୍ ଆଘର ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କର ପରଲୋକଥି ରାଷ୍ଟ୍ରପତିଙ୍କ ଶୋକ। ଶାନ୍ତିର ଲାଗି ପାଇନ୍ ବାର୍ତ୍ତା ନେଇକରି ସାରା ପୃଥିବୀନ ଆଇଜ କରାଯାଉଛେ ବିଶ୍ୱ ଜଳ ଦିବସ। ଆଉ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା କାମ ଆଇଷ୍ଠାନ ହେଲା ମୂଲ। ଏଥର ପୂରା ଖବର। ରାଜ୍ୟର 20 ଲୋକସଭା ଆସନ ଆଉ 147 ବିଧାନସଭା ଆସନ୍ତି ଭାରତୀୟ ଜନତା ପାର୍ଟି ଏକଲା ଲଢ଼ବା ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍। ବିଜୁ ଜନତା ଦଳ ଆଉ ବିଜେପି ଭିତରେ କେନ୍ସି ରାଜନୈତିକ ମେଣ୍ଟ ନାଇଁ ହୁଏ ବୋଲି ଶ୍ରୀ ସାମଲ ଫଟିକ୍ କରିଛନ୍। ସାମାଜିକ ଗଣମାଧ୍ୟମଟି ସୂଚନା ଦେଇକରି ଶ୍ରୀ ସାମଲ କହିଛନ୍ ଯେ ବିକଶିତ ଭାରତ ଗଠନ ଦିଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସବୁବେଳେ ପ୍ରାଥମିକତା ରହିଆସିଛି। ଗଲା 10 ବର୍ଷ ଭିତରେ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ସରକାର କେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ୱ ଥିବାର ବିଭୁତି ବିଷୟଟି ସମର୍ଥନ କରୁଥିବାରୁ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜଣାଇଛନ୍। ସାରା ଦେଶ ଯେନ୍ ସବୁ ରାଜ୍ୟ ଡବଲ ଇଞ୍ଜିନ୍ ସରକାର ରହିଛେ ସେଠାରେ ବିକାଶ ଆଉ ଗରିବ କଲ୍ୟାଣର ସବୁ କାମ ତୁର୍ତ୍ତି ହୋଇଛି। ସେସବୁ ରାଜ୍ୟ ଅଗ୍ରଗତି ହାସଲ କରୁଛନ୍ ବୋଲି ଶ୍ରୀ ସାମଲ ତାଙ୍କର ସାମାଜିକ ଗଣମାଧ୍ୟମଟି ପୋଷ୍ଟି କହିଛନ୍। ବରିଷ୍ଠ ରାଜନେତା ଆଉ ଆଘର ମନ୍ତ୍ରୀ ଦାମୋଦର ରାଉତଙ୍କ ପରଲୋକଥି ଭିନ୍ ଭିନ୍ ମହଲେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଡାକ୍ତର ଦାମୋଦର ରାଉତଙ୍କ ପରଲୋକଥି ଗଭୀର ଶୋକ ପ୍ରକାଶ କରିଛନ୍। ଓଡ଼ିଶା ଆର୍ ଦେଶର ପ୍ରଗତିଥି ଡାକ୍ତର ରାଉତଙ୍କ ଅବଦାନ ସବୁବେଳେ ମନେ ରହିବା ବୋଲି ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାଥି କହିଛନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ରାଉତଙ୍କ ଦେହାନ୍ତ ଓଡ଼ିଶା ରାଜନୀତି ଗୋଟିଏ ଅପୂରଣୀୟ କ୍ଷତି ଆଏ ବୋଲି କହିଛନ୍। ଲୋକର ସେବାର ଲାଗି ତାଙ୍କର କାର୍ଯ୍ୟ ସବୁବେଳେ ସୁର୍ତ ହୋଇକରି ରହିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାଥି କହିଛନ୍। କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଆଉ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଶୋକବାର୍ତ୍ତାଥି କହିଛନ୍ତି ଯେ ଡାକ୍ତର ଦାମୋଦର ରାଉତ ଜଣେ ସ୍ୱଷ୍ଟବାଦୀ ଆଉ ଅନୁଭବୀ ରାଜନେତା ଥିଲେ। ବହୁତ ବରଷ ଧରିକରି ରାଜନୀତି ସକ୍ରିୟ ରହିକରି ଲୋକର କଲ୍ୟାଣ କାମଥି ଡାକ୍ତର ରାଉତ ନିୟୋଜିତ ଥିଲେ। ଓଡ଼ିଶା ରାଜନୀତିଥି ରାଜନେତା ଭାବେ ପହିଲା ଥର ଲାଗି ଡାକ୍ତର ଦାମୋଦର ରାଉତ 1977 ଜନତା ଦଳନୁ ଏରସମାର ବିଧାୟକ ହୋଇଥିଲେ। ପଛେ ଫେରଘାଏ 1990 1995 ତକ୍ ଏରସମାନୁ ବିଧାୟକ ହେବା ଋତୁରୁ ପଛେ ବିଜୁ ଜନତା ଦଳ ତରଫରୁ 2002 2019 ତକ୍ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜନୈତିକ ଜୀବନକାଳ ଭିତରେ ସେ 7 ଥର ରାଜ୍ୟ ବିଧାନସଭାକେ ନିର୍ବାଚିତ ହେବା ସହିତ ସରକାରଙ୍କର ଭିନ୍ ଭିନ୍ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। 1942 ଜୁଲାଇ 2 ଦିନ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ମାଲିପୁର ଗାଁ ଜନ୍ମ ନେଇଥିବାର ଡାକ୍ତର ଦାମୋଦର ରାଉତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳଥି ସୂଚନା ଆଉ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଇନ ଜଣାଇ ଦିଆଯାଇପାରେ ଯେ ଡାକ୍ତର ରାଉତଙ୍କର ଗଲାକାଲି ସ୍ୱାସ୍ଥ୍ୟାବସ୍ଥାଟି ଅବନ୍ନତି ହେବାରୁ ଭୁବନେଶ୍ୱରର ଗୋଟିଏ ଘରୋଇ ହସ୍କିଟାଲ୍ନ ତାହାକୁ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାଟି ଆଜି ଭୋର 5 ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶିକ୍ଷା ଅଧିକାର 2009 ଅନୁସାରେ ଆର୍ଥିକ ଅନଗ୍ରସର ଶ୍ରେଣୀ ଛାତ୍ରଛାତ୍ରୀମାନେ ବେସରକାରୀ ସ୍କୁଲ୍ମାନଙ୍କେ ପ୍ରବେଶସ୍ତରଥି ମାହାଲିଆ ଶିକ୍ଷା ପାଇପାରିବେ। ଏଥିଲାଗି ଆର୍ଟିଇ ପାରଦର୍ଶୀ ପୋର୍ଟାଲ୍ଥି ଆବେଦନ ଆହ୍ୱାନ କରାଯାଇଥିଲା। ପହିଲା କ୍ଷେପେ 3,331 ବେସରକାରୀ ସ୍କୁଲ୍ମାନଙ୍କର 41,333 ସିଟ୍ ଲାଗି ମୋଟ 30,423 ଅନ୍ଲାଇନ୍ ଆବେଦନ ଗ୍ରହଣ କରାଯାଇଥିଲା। ଏତାର ଭିତରୁ ବ୍ଲକ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣପତ୍ର ଯାଞ୍ଚ କରିକରି 23,228 ଆବେଦନପତ୍ରକେ ଯୋଗ୍ୟ ବିବେଚିତ କରିଥିଲେ। ଏହି ଯୋଗ୍ୟ ଆବେଦନମାନଙ୍କୁ କେନ୍ଦ୍ରୀୟ ଲଟେରୀ ଜରିଏ 17,235 ଜଣ ଛାତ୍ରଛାତ୍ରୀଙ୍କୁ ଆଜି ବଛାଯାଇଥିବା ଜଣାପଡ଼ିଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁସାରେ ଜଣେ ଆଇନଜୀବୀଙ୍କୁ ପରିଚୟପତ୍ର ଦେଲାବେଳେ ସେଥି ଆଇନଜୀବୀ କେନ୍ ତାରିଖନ ନିଜ ନାଁ ପଞ୍ଜୀକରଣ କରିଛନ୍ ତାର ସୂଚନା ରହିବା। ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ସବୁ ବାର୍କେ ଚିଠି ଲେଖିକରି ଏ ବାବଦେ ଜଣାବାର ଲାଗି ଅଦାଲତ ତାଙ୍କର ଆଦେଶଟି କହିଛନ୍। ହାଇକୋର୍ଟ ଗଲାକାଲି ଭୁବନେଶ୍ୱର ବାର୍ ଆସୋସିଏସନ୍ର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟମାନଙ୍କ ଲାଗି ଆବେଦନ କରିଥିବାର ଜଣେ ଓକିଲଙ୍କ ମାମଲାକେ ବିଚାର କରିକରି ଏ ରାୟ ଦେଇଛନ୍। ପାଏନ୍ ହେଉଛେ ପ୍ରକୃତିର ଉପାଦାନ ଆଉ ଇଟା ମନୁଷ ଆଉ ପ୍ରାଣୀଜାତିର ମଙ୍ଗଲ ଲାଗି ଉଦ୍ଦିଷ୍ଟ ଆଏ। ପାଏନ୍ ସମସ୍ୟା ବାବଦେ ସଚେତନତା ସୃଷ୍ଟି କରବାର ଆଉ ସମସ୍ୟାର ସମାଧାନ ଲାଗି ଦରକାରୀ ପଦକ୍ଷେପ ନେବାର ଲକ୍ଷ୍ୟ ନେଇକରି 1993 ଜାତିସଂଘ ଫି ବଛର ମାର୍ଚ୍ଚ 22 ବିଶ୍ୱ ଜଳ ଦିବସ ଭାବେ ପାଳନ କରୁଛେ। ପୃଥିବୀ 71% ହେଉଛେ ପାଏନ୍, ତଥାପି ଧରାପୃଷ୍ଠର ବଡ଼ଭାଗି ଜାଗାନ ପାଏନ୍ର ଅଭାବ ଦେଖାଯାଉଛେ। ପୃଥିବୀର ପାଏନ୍ର 97% ସାଗର ଆଉ ମହାସାଗର ନ ଅଛେ। ନୁନ୍ ଅଂଶ ଅୟତ୍କା ଥିବାରୁ ମୁନୁଷ ଆଉ ପ୍ରାଣୀଜଗତ ଆର୍ ଚାଷ କାମ ଲାଗି ଇ ପାଏନ୍ ବ୍ୟବହାର ଉପଯୋଗୀ ନାହିଁ ହୋଇଥାଏ। ଗୋଟିଏ ଆକଳନରୁ ଜଣାପଡ଼ିଛି ଯେ ପୃଥିବୀର ମାତ୍ର 0.5% ପାଏନ୍କେ 800 କୋଟିରୁ ଅୟତ୍କା ଲୋକ ପ୍ରାଣୀ ଆର୍ ଚାଷ କାମ ଲାଗି ବ୍ୟବହାର କରସନ୍। ଭୌଗୋଳିକ ସ୍ଥିତିକେ ଦେଖିଲେ ପୃଥିବୀର କେନ୍ ଜାଗାନ ଅୟତ୍କା ପାଏନ୍ ଗଚ୍ଛିତ ଥିବାର ବେଳେ ଅଲଗା କେତେଟା ଜାଗାନ ଦରକାରନୁ ବହୁତ କମ୍ ପରିମାଣର ପାଏନ୍ ରହୁଛେ। ପୃଥିବୀନ 220 କୋଟି ଲୋକ ସଫା ପିଇବାର ପାଏନ୍ ନାହିଁ ପାଇପାରବାର। ସେନ୍ତା 153 ଦେଶର 300 କୋଟି ଲୋକ ନଦୀ ଆର୍ ହ୍ରଦର ପାଏନ୍ ଉପରେ ନିର୍ଭର କରସନ୍। ପୃଥିବୀର ମୋଟ ମଧୁର ପାଏନ୍ର 72% ଚାଷକାମ, 17% ଘରୋଇ ବ୍ୟବହାର ଆର୍ 2% ପାଏନ୍ କଲକାରଖାନାଟି ବ୍ୟବହାର ହେସି। ପାନୀର ସୁରକ୍ଷା, ସ୍ୱଚ୍ଛତା ଆଉ ସୁରକ୍ଷିତ ପାଏନ୍ର ବ୍ୟବହାର ବାବଦେ ଲୋକ ସଚେତନ କରିବା ଲାଗି ରାଜ୍ୟର ଭିନ୍ ଭିନ୍ ଜାଗାନ ପାଣି ପଞ୍ଚାୟତମାନଙ୍କ ତରଫୁ ଜଲ୍ ଦିବସ ପାଳନ କରାଯାଉଛେ। ଏ ବର୍ଷର ଲାଗି ବିଶ୍ୱ ଜଲ୍ ଦିବସର ବାର୍ତ୍ତା ରହିଛେ ଶାନ୍ତିର ଲାଗି ପାଏନ୍। ଦେଶ କି ଅଲଗା ରାଜ୍ୟ ଭିତରେ ପାଏନ୍କେ ନେଇକରି ବିବାଦ ବଦଳି ସହଯୋଗ ଆଧାରନ ଇତାର ବ୍ୟବହାର ହେବାର ଆବଶ୍ୟକତା ନଜରଥି ରଖିକରି ଏ ଦିବସ ବାର୍ତ୍ତା ଦେଉଛେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ କରାଯାଇଥିବା ଯୁକ୍ତ 2 ପରୀକ୍ଷା ଖାତା ଦେଖା କାମ ଆଜିଠାନୁ ମୂଲ ହୋଇଛେ। 2ଟା ଖେପେ ହେବାକେ ଥିବାର ଏହି ଖାତା ଦେଖା କାମ ପହିଲା ଖେପେ ଏପ୍ରିଲ 2 ତକ ଆଉ 2 ଖେପ ଏପ୍ରିଲ 4 ମୂଲ ହୋଇକରି 15 ତକ ଚାଲବା। 2ଟା ଖେପେ ପାଖାପାଖି 10,500 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଖାତା ଦେଖା କାମଥି ନିୟୋଜିତ ହେବେ ବୋଲି ପରିଷଦ ତରଫୁ କୁହାଯାଇଛେ। କଳା, ବିଜ୍ଞାନ ଆଉ ବାଣିଜ୍ୟ ବିଭାଗର ଖାତା ଅନ୍ଲାଇନ୍ ଆର୍ ଧନ୍ଦାମୂଳକ ପରୀକ୍ଷା ଖାତାର ମୂଲ୍ୟାୟନ ଅଫ୍ଲାଇନ୍ ଜରିଆରେ କରାଯାଉଛେ। ଆଇବା ମେ ମାସର 15 ଭିତରେ ଯୁକ୍ତ 2 ପରୀକ୍ଷାଫଳ ବାହାର କରବାରକେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଲକ୍ଷ୍ୟ ରଖାଯାଇଛେ। ସେଆଡ଼େ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଚାଲିଥିବା ମେଟ୍ରିକ୍ ପରୀକ୍ଷା ଖାତାର ମୂଲ୍ୟାୟନ ଆଇବା ଏପ୍ରିଲ 5 ତକ ଶେଷ ହେବା ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍। ଜାତୀୟ ସେବା ଯୋଜନା ଏନ୍ଏସ୍ଏସ୍ ତରଫୁ ସମ୍ଭଲପୁର ଜିଲ୍ଲା ମା ଝାଡ଼େଶ୍ୱରୀ ଉଚ୍ଚ ମାଧ୍ୟମିକ ସ୍କୁଲଠାରେ ଆଜି ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥି ଛାତ୍ରଛାତ୍ରୀମାନେ ଧମା ଆଉ ଆଖରପାଖର ଗାଁ ଶୋଭାଯାତ୍ରା କରିକରି ଭୋଟରମାନଙ୍କର ଦାୟିତ୍ୱ ଆଉ ଦେଶ ଲାଗି ନାଗରିକମାନଙ୍କର କର୍ତ୍ତବ୍ୟ ବାବଦେ ସଚେତନତା ସୃଷ୍ଟି କରିଥିଲେ। ମୋ ଭୋଟ୍ ମୋ ଅଧିକାର ବିଷୟଟି ବକ୍ତୃତା ଭିଲ୍ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲାର ସାଧାରଣ ନିର୍ବାଚନର 5 ଖେପେ ମେ 20 ଦିନ ଭୋଟ୍ ନିଆଯିବା। ଜିଲ୍ଲାର ବଲାଙ୍ଗୀର ସଦର, ଲୋଇସିଂହା, ପାଟନାଗଡ଼, କଣ୍ଟାମାଞ୍ଜି ଆଉ ଟିଟିଲାଗଡ଼ ବିଧାନସଭା ଆସନ ଲାଗି ଭୋଟ୍ ନିଆଯିବା ବୋଲି ନିର୍ବାଚନ କମିଶନ ଦିନ ଧାର୍ଯ୍ୟ କରିଛନ୍। ଇତାର ଛଡ଼ା ଇ 5 ବିଧାନସଭା ଆସନ ସହିତ ସୁବର୍ଣ୍ଣପୁର ଜିଲ୍ଲାର 2 ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇକରି 5 ଖେପେ ବଲାଙ୍ଗୀର ଲୋକସଭା ଆସନ ଲାଗି ଭୋଟ୍ ହେବ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାନ 13,23,162 ଜଣ ମତଦାତା ଅଛନ୍। ସେଥିଭିତରୁ 6,70,406 ଜଣ ପୁରୁଷ ଭୋଟର ଥିବାର ବେଳେ 6,52,466 ଜଣ ମହିଳା ଭୋଟର ଅଛନ୍। ଏଥର ନିର୍ବାଚନଟି ଜିଲ୍ଲାନ 32,131 ଜଣ ନୂଆ ଭୋଟର ସାମିଲ ହୋଇଥିବାର ସୂଚନା ମିଳିଛେ। ମତଦାତାମାନଙ୍କ ଲାଗି ଜିଲ୍ଲାନ 1,548 ଭୋଟ୍ କେନ୍ଦ୍ର କରାଯାଇଛେ। ସେଥିଭିତରୁ 140 ସଖୀ ବୁଥ ଆଉ 25 ଯୁବ ମତଦାତା କେନ୍ଦ୍ର କରାଯାଇଥିବା ବାବଦେ ବଲାଙ୍ଗୀର ଜିଲ୍ଲାପାଳ ଗୌର ଶିବାଜୀ ଇସଲୱାର କହିଛନ୍।
ଆମର ଟୋଟାଲ 3 ଡିସ୍ପର୍ସାଲ ସେଣ୍ଟରଟା ହେବ, ଗୋଟେ ଟିତଲାଗଡ଼ରେ ହେବ ଡିଏଭି କଲେଜରେ, ଗୋଟେ ଆମର ବଲାଙ୍ଗୀରରେ ହେବ ଆଇଟିଆଇ କଲେଜରେ, ଆଉ ଜବାହର କଲେଜ ହେବ ପାଟନାଗଡ଼ରେ। ଆମର ଟୋଟାଲ ଆପଣ ସମସ୍ତେ ଜାଣିଥିବେ 5 ଆସେମ୍ବଲି କନ୍ଷ୍ଟିଚୁଏନ୍ସି ହେଉଛି, ସେଥିପାଇଁ ଆମର 5 ରିଟର୍ଣ୍ଣିଂ ଅଫିସର ବି ରେଡି ଅଛନ୍ତି, ଆଉ ମୁଁ ନିଜେ ଅଛି ପାର୍ଲିଆମେଣ୍ଟାରୀ କନ୍ଷ୍ଟିଚୁଏନ୍ସି ପାଇଁ ରିଟର୍ଣ୍ଣିଂ ଅଫିସର। ଠିକ ଯେଉଁମାନେ 85+ ଏଜ୍ ଯାହାର ଅଛି, ସିନିୟର ସିଟିଜେନ୍ ଯେଉଁମାନେ ଅଛନ୍ତି, ତାଙ୍କ ପାଇଁ ଏବେ ହୋମ୍ ଭୋଟିଂରେ ବି ପ୍ରସ୍ତାବଟା ରଖା ହୋଇଛି। ଆମର ଆରାଉଣ୍ଡ 400+ ଭୋଟର୍ସ ଅଛନ୍ତି, ଯେଉଁମାନେ କି ସେଣ୍ଟରିଆନ୍ସ ଯାହାକୁ କୁହାଯାଏ ସେମିତି ଆମର ଇଏ ଅଛନ୍ତି। ଆଉ ପିଡବ୍ଲ୍ୟୁଡି ଭୋଟର୍ସରେ ଆମର ଯେତିକି ମାର୍କ ହୋଇଛନ୍ତି ତାର ନମ୍ଘର ଆରାଉଣ୍ଡ ରହୁଛି 18,000। ଆଉ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଆମର ଯୋଉ ଫର୍ଷ୍ଟ ଟାଇମ୍ ଯୋଉ ଭୋଟିଂ କରିବେ 18-19 ଏଜ୍ ଗ୍ରୁପ୍ ବାଲା ବି ଆମର 31,000 ଟୋଟାଲ୍ ଭୋଟର୍ସ ଅଛନ୍ତି।
ବଲାଙ୍ଗୀର ଜିଲ୍ଲାର ନିର୍ବାଚନ ତୟାରୀ ବାବଦେ ଏସ୍ପି ଋଷିକେଶ ଖିଲାରୀ କହିଛନ୍।
ପାଟ୍ରୋଲିଂ କରନ୍ତୁ, ଫ୍ଲାଗ୍ ମାର୍ଚ୍ଚ ସିଏପିଏଫ୍ର ୟୁଜ୍ କରିକି ଗାଁ ଗାଁର ଆମର ପୁଲିସ ଷ୍ଟେସନ ଟିମ୍ ବି ଯାଇକି ଭିଜିଟ୍ କରିକି ସେଠି ସର୍ଭେ କରାଉଛନ୍ତି। ଆମର ଅଲଗା ଅଲଗା ଜାଗାରେ ନାକା ନାଇଟ୍ ଟାଇମ୍ର ଡେ ଟାଇମ୍ର ବି କଣ୍ଟିନ୍ୟୁଅସ୍ଲି କରାଯାଇଛନ୍ତି। ଇଣ୍ଟର ଡିଷ୍ଟ୍ରିକ୍ ବର୍ଡର ଏରିଆରେ ନାକାରେ ରହୁଛି। ଅନୁରୋଧ ରହିବ ଯେ ଆମର ଗୋଟେ 1950 ବୋଲି ଡିଷ୍ଟ୍ରିକ୍ କଣ୍ଟ୍ରୋଲ ରୁମ୍ ଅଛି, ପୁଲିସର ବି 112 ଅଛି, ନିୟରେଷ୍ଟ ପୁଲିସ ଷ୍ଟେସନ ବି ଯୋଉ ଅଛନ୍ତି ସେଠି ବି ସେମାନେ ରିପୋର୍ଟ କରିପାରିବ। ଆମ ତରଫରୁ ତା ଅଗେନ୍ଷ୍ଟଲି ସ୍ୱିଫ୍ଟ ଆକ୍ସନ ନିଆଯିବ, କୋଉ ବି ପ୍ରକାର ଭାଇଲେସନ ରହିବ କି ଯୋଉଟା ବି ଭାଇଲାନ୍ସ ରିଲେଟେଡ୍ ଇଏ ରହିବ। ବଲାଙ୍ଗୀର ତ ଆମର ଶାନ୍ତିର ଅଞ୍ଚଳ ଅଛି, ପାଟ୍ରୋଲିଂ ଟିମ୍ସ ରହିବ, ଆମର କିଛି ଆଡିସନାଲ ଟିମ୍ସ ଡିପ୍ଲୟ କରାଯିବ, ଯେଉଁଟାକି ଭାଇଲେନ୍ସ ଫ୍ରି କେମିତି ଇଲେକ୍ସନ କରାଯିବ ତା ପାଇଁ ଆମେ ଚେଷ୍ଟା
କରିବା। ରାଜ୍ୟର ସବୁ ଲୋକସଭା ଆଉ ବିଧାନସଭା ଆସନ୍ତି ଭାରତୀୟ ଜନତା ପାର୍ଟି ଏକଲା ନିର୍ବାଚନ ଲଢ଼ିବା ବୋଲି ଫଟିକ୍ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଉ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା କାମ ଆଇଠାନ ହେଲା ମୂଲ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।